ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ନିତିଦିନ ଭଜୁଥିବି ଯୀଶୁ ନାମ, ମୋ ଯୀଶୁ ନାମ। ନିତିଦିନ ଭଜୁଥିବି ଯୀଶୁ ନାମ, ମୋ ଯୀଶୁ ନାମ। ସେଇ ମୋର ପରିତ୍ରାଣ, ସେଇ ମୋର ପରିତ୍ରାଣ ମୁକ୍ତି ଧାମ। ନିତିଦିନ ଭଜୁଥିବି ଯୀଶୁ ନାମ, ମୋ ଯୀଶୁ ନାମ। ନିତିଦିନ ଭଜୁଥିବି ଯୀଶୁ ନାମ, ମୋ ଯୀଶୁ ନାମ। ସେଇ ନାମେ ମିଳଇ ମୁକ୍ତି, ସେଇ ମୋର ଯୀଶୁ ପ୍ରିୟତମ। ସେଇ ନାମେ ମିଳେ ଶାନ୍ତି, ସେଇ ନାମେ ମିଳଇ ମୁକ୍ତି, ସେଇ ମୋର ଯୀଶୁ ପ୍ରିୟତମ। ଯେଉଁ ନାମେ ଯାଏ ଦୁଃଖ, ଯେ ନାମେ ଅନନ୍ତ ସୁଖ, ଗାଉଥିବି ସଦା ସେହି ଯୀଶୁଙ୍କ ନାମ। ନିତିଦିନ ଭଜୁଥିବି ଯୀଶୁ ନାମ, ମୋ ଯୀଶୁ ନାମ। ନିତିଦିନ ଭଜୁଥିବି ଯୀଶୁ ନାମ, ମୋ ଯୀଶୁ ନାମ। ସେଇ ନାମେ ଅଛି ଶକ୍ତି, ସେ ନାମରେ ଦିନ ରାତି ବିତି ଯାଏ ମୋର ପ୍ରତିକ୍ଷଣ। ସେଇ ନାମେ ଅଛି ଶକ୍ତି, ସେ
ଚୁକୁଣ୍ଡିଆ ଓ ଅନ୍ୟାନ୍ୟ ରୋଗ। ନମସ୍କାର ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା କରିବା ଓ ନିଜକୁ ସତର୍କରେ ରଖିବା। ପ୍ରିୟ ଶ୍ରୋତା, ଆଜି ଆମ୍ଭେମାନେ କାଚକୁଣ୍ଡିଆ ଓ ଅନ୍ୟାନ୍ୟ ରୋଗ ବିଷୟରେ ଆଲୋଚନା କରିବା। ତାହେଲେ ପ୍ରଥମରେ ଚାଲନ୍ତୁ କାଚକୁଣ୍ଡିଆ ରୋଗ ବିଷୟରେ ଜାଣିବା। ଯଦି ଆପଣମାନେ କାଚକୁଣ୍ଡିଆରେ ଆକ୍ରାନ୍ତ ହୋଇଅଛନ୍ତି, ଯଦି ଆପଣମାନେ ଏହି ଠିପନ ଗୁଡ଼ାକ ନିୟମିତ ସମୟରେ ବ୍ୟବହାର କରିବ, ନିଶ୍ଚିତ କାଚକୁଣ୍ଡିଆରୁ ଭଲ ହୋଇଯିବ। ଏକ, ଦିନକୁ ସାତ ଗୋଟି ନିମ୍ବପତ୍ରକୁ ଏକୋଇଶ ଦିନ ଚୋବାଇ କରି ଖାଇଲେ କାଚକୁଣ୍ଡିଆ ଭଲ ହୋଇଥାଏ। ନିମ୍ବପତ୍ର ଫିଟିକିରିକୁ ଗରମ ପାଣିରେ ପକାଇ ଏହି ପାଣିରେ କାଚୁ ଧୋଇ ନଡ଼ିଆ ତେଲ, କର୍ପୂର, ଗନ୍ଧକ ଓ ଚୂନ ଏକତ୍ର ମିଶାଇ ଉଷୁମ କରି ଲଗାଇବ। ଯଦି ଏହା କରିବ, କାଚକୁଣ୍ଡିଆ ଭଲ ହୋଇଯାଇଥାଏ। ପନ୍ଦରଟି କନିଅର ପତ୍ରକୁ ପାଞ୍ଚକଟି କରି ରାଶି ତେଲରେ ଫୁଟାଇବ। ସମସ୍ତ ପତ୍ର ପୋଡ଼ିଗଲେ ଏହାକୁ ଛାଣି ଏହି ତେଲକୁ ଲଗାଇବ। ସମ ପରିମାଣରେ ବଟା ହଳଦୀ ସହିତ ଗୁଡ଼ ମିଶାଇ ଖାଇବ। ଯଦି ଏହିପରି କରିବ, ତାହେଲେ କାଚକୁଣ୍ଡିଆରୁ ଉପଶମ ପାଇବ। ନିମ୍ବୁ ତେଲରୁ କାଚୁରୁ ଲଗାଇବ। ରାଶି ତେଲରେ ଦୁଦୁରି ମିଶାଇ ଏହାକୁ ଫୁଟାଇ କାଚକୁଣ୍ଡିଆ ବ୍ଲିଚ୍ ଚମଦାରେ ଲେପ ଦେଲେ ଭଲ ହୋଇଥାଏ। କଇଁଫୁଲ କେଶରକୁ ହଳଦୀ ସହିତ ବାଟି ଦେହରେ ଲଗାଇବ। ଏହାଦ୍ୱାରା ଉପକାର ମିଳିଥାଏ। ପ୍ରିୟ ଶ୍ରୋତା, ଏହି ଯେଉଁ ଠିପନ ଗୁଡ଼ାକ ଆପଣମାନଙ୍କୁ ସାହାଯ୍ୟ କରୁଛି, ଏହା ବହୁତ ଭଲ ହେବ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।
ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ୍ ଫୋନ, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org।
ମନୁଷ୍ୟ ଈଶ୍ୱରଙ୍କ ଆଜ୍ଞା ଉଲ୍ଲଙ୍ଘନ କଲେ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ତାହାଙ୍କ ଅନୁଗ୍ରହ ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ, କଷ୍ଟ, ବାଧା, କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ସୟତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ସେ ଆପଣଙ୍କର ସମସ୍ତ ମନୋକାମନା ପୂର୍ଣ୍ଣ କରନ୍ତୁ। ସେ ଆପଣଙ୍କ ପରିବାରଙ୍କୁ ଆଶୀର୍ବାଦ କରନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କରୁଣା, ତାହାଙ୍କ ଶାନ୍ତି ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି, ମନୁଷ୍ୟ ଈଶ୍ୱରଙ୍କ ଆଜ୍ଞା ଉଲ୍ଲଙ୍ଘନ କଲେ। ପ୍ରିୟ ଶ୍ରୋତା, ଆମେ ସମସ୍ତେ ଏହି ପୃଥିବୀରେ ବାସ କରୁଅଛୁ। ଆମେ ସମସ୍ତେ ସମାଜରେ ବାସ କରୁଅଛୁ। ଆମେ ସମସ୍ତେ ଆମ ନିଜ ଘରେ ନିଜ ଦେଶରେ ବାସ କରୁଅଛୁ। ପ୍ରତ୍ୟେକ ଗୃହରେ, ପ୍ରତ୍ୟେକ ଦେଶରେ, ପ୍ରତ୍ୟେକ ସମାଜରେ ଏକ ନିୟମ କାନୁନ ରହିଅଛି। ଆଉ ଯଦି ସେହି ନିୟମ କାନୁନ ନ ମାନିବା, ଯଦି ଆମେ ସେହି ନିୟମ କାନୁନ ହିସାବରେ ନ ଚାଲିବା, ତାହେଲେ ଆମେ ସମାଜରେ ରହିବାର ଅଧିକାର ହରାଇଥାଉ। ସେହିପରି ଚାଲନ୍ତୁ, ପବିତ୍ର ଶାସ୍ତ୍ରରେ ଆମେ ଏକ ସୌନ୍ଦର୍ଯ୍ୟ କାହାଣୀ ପାଉଛୁ, ଯେଉଁଥିରେ ଆମ ପୂର୍ବ ପିତା ମାତା, ଯେଉଁମାନଙ୍କୁ ଈଶ୍ୱର ଆପଣା ପ୍ରତିମୂର୍ତ୍ତିରେ ସୃଷ୍ଟି କରିଥିଲେ, ଯେଉଁମାନଙ୍କୁ ସଦାପ୍ରଭୁ ପରମେଶ୍ୱର ଆଦେଶ ଦେଇ କହିଥିଲେ କି ତାହାଙ୍କ ଆଜ୍ଞା ସବୁ ପାଳନ କର, ମାତ୍ର ଆମ ପିତାମାତା ସୈତାନର ପ୍ରଲୋଭନରେ ପଡ଼ି ଈଶ୍ୱରଙ୍କ ଆଜ୍ଞା ଉଲ୍ଲଂଘନ କଲେ। ଚାଲନ୍ତୁ ସେହି କାହାଣୀ ଆଜି ଆମେ ଶୁଣିବା। ସଦାପ୍ରଭୁ ପରମେଶ୍ୱରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ବାପେକ୍ଷା ଖଲ ଥିଲା। ସେ ନାରୀଙ୍କି କହିଲା, ଆଗୋ ଏକି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଲ ଖାଇବାକୁ ପରମେଶ୍ୱର ତୁମମାନଙ୍କୁ ନିଷେଧ କରିଅଛନ୍ତି। ନାରୀ ସର୍ପକୁ କହିଲେ, ଆମ୍ଭେମାନେ ଉଦ୍ୟାନର ସମସ୍ତ ବୃକ୍ଷର ଫଲ ଖାଇପାରୁ, କେବଳ ଉଦ୍ୟାନର ମଧ୍ୟସ୍ଥିତ ବୃକ୍ଷର ଫଳ ବିଷୟରେ ପରମେଶ୍ୱର କହିଅଛନ୍ତି, ତୁମ୍ଭେମାନେ ତାହା ଖାଇବ ନାହିଁ ଓ ଛୁଇଁବ ନାହିଁ, ତାହା କଲେ ମରିବ। ଏହିପରି ପରମେଶ୍ୱର ଆମ ପିତାମାତାକୁ ଆଦେଶ ଦେଇଥିଲେ। ଯେଉଁ ଦିନରେ ସେମାନେ ସେହି ବୃକ୍ଷର ଫଳ ଖାଇବେ ବା ଛୁଇଁବେ, ସେମାନେ ମରିବେ। ମାତ୍ର ସର୍ପନାରୀଙ୍କି କହିଲା, ତୁମ୍ଭେମାନେ କୌଣସି ରୂପେ ମରିବ ନାହିଁ, ବରଞ୍ଚ ପରମେଶ୍ୱର ଜାଣନ୍ତି ତୁମ୍ଭେମାନେ ଯେଉଁଦିନ ତାହା ଖାଇବ, ସେହିଦିନ ତୁମମାନଙ୍କ ଚକ୍ଷୁ ପ୍ରସନ୍ନ ହେବ, ତହିଁରେ ତୁମ୍ଭେମାନେ ପରମେଶ୍ୱରଙ୍କ ଭଳି ଭଲ ଓ ମନ୍ଦର ଜ୍ଞାନ ପାଇବ। ଏହିପରି ସୈତାନ ଆମ ଆଦ୍ୟ ପିତାମାତାକୁ ପରୀକ୍ଷା କରିଥିଲେ ଆଉ ପ୍ରବଞ୍ଚନରେ ଭରେଇଥିଲେ। ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁର ଫଲ ତୋଲି ଖାଇଲେ, ପୁଣି ଆପଣା ସଙ୍ଗସ୍ତ ସ୍ୱାମୀକୁ ଦିଅନ୍ତେ, ସେ ମଧ୍ୟ ଖାଇଲେ। ପ୍ରିୟ ଶ୍ରୋତା, ଆଜି ବି ଆମେ ନିଜେ ପାପ କରିଥାଉ ଆଉ ଅନ୍ୟମାନଙ୍କୁ ମଧ୍ୟ ପାପରେ ଠେଲିଥାଉ। ସେହିପରି ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁର ଫଲ ତୋଲି ଖାଇଲେ, ପୁଣି ଆପଣା ସଙ୍ଗସ୍ତ ସ୍ୱାମୀକୁ ଦିଅନ୍ତେ, ସେ ମଧ୍ୟ ଖାଇଲେ, ତହିଁରେ ସେମାନଙ୍କ ଚକ୍ଷୁ ପ୍ରସନ୍ନ ହୁଅନ୍ତେ, ସେମାନେ ନିଜ ଉଲ୍ଲଙ୍ଘତାର ବୋଧ ପାଇ ଡିମିରି ବୃକ୍ଷର ପତ୍ର ସୁଆଇ ଗାଗରା ବନାଇଲେ। ତହୁ ଦିନାବସାନ ସମୟରେ ଉଦ୍ୟାନ ମଧ୍ୟରେ ଗମନାଗମନକାରୀ ସଦାପ୍ରଭୁ ପରମେଶ୍ୱରଙ୍କ ରବ ଶୁଣି ଆଦମ ଓ ତାହାଙ୍କ ଭାର୍ଯ୍ୟା ସଦାପ୍ରଭୁଙ୍କୁ ବା ସଦାପ୍ରଭୁ ପରମେଶ୍ୱରଙ୍କ ଛାମୁରୁ ଉଦ୍ୟାନସ୍ଥ ବୃକ୍ଷଗଣ ମଧ୍ୟରେ ଲୁଚିଲେ। ହଁ ପ୍ରିୟ ସତା, ଆମେ ଯେବେ ପାପ କରୁ, ଆମେ ଯେବେ ଆଜ୍ଞା ନ ମାନୁ, ଆମେ ଯେବେ ଦେଶର ସମାଜର ନିୟମ କାନୁନ ନ ମାନୁ, ଯେପରିକି ଆମ ଆଦ୍ୟ ପିତାମାତା ଡିମୁରି ବୃକ୍ଷର ପତ୍ର ଶୁଣି ଘାଗରା ବନେଇଲେ, ଆଉ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନେ ଲୁଚି ରହିଲେ, ସେହିପରି ଆମେ କରିଥାଉ। ତହିଁରେ ସଦାପ୍ରଭୁ ପରମେଶ୍ୱର ଆଦମକୁ ଡାକି କହିଲେ, ତୁମ୍ଭେ କେଉଁଠାରେ? ସେ ଉତ୍ତର କଲେ, ମୁଁ ଧ୍ୟାନ ମଧ୍ୟରେ ତୁମ ରବ ଶୁଣି ଆପଣା ଉଲ୍ଲଙ୍ଘତା ସକାଶେ ଭୀତ ହୋଇ ଲୁଚିଲି। ସେ କହିଲେ, ତୁମ୍ଭେ ଉଲ୍ଲଙ୍ଘ ଅଛ, ଏହା କିଏ ତୁମକୁ ଜଣାଇଲା? ଆମେ ଯେଉଁ ବୃକ୍ଷର ଫଲ ଖାଇବାକୁ ନିଷେଧ କରିଥିଲୁ, ତାହା କି ତୁମେ ଖାଇଅଛ? ଆଦମ କହିଲେ, ତୁମେ ଯେଉଁ ସ୍ତ୍ରୀଙ୍କୁ ମୋର ସଙ୍ଗିନୀ ହେବାକୁ ଦେଇଅଛ, ସେ ମୋତେ ସେହି ବୃକ୍ଷର ଫଲ ଦେଲେ, ତହିଁରେ ମୁଁ ଖାଇଲି। ପ୍ରିୟ ଶ୍ରୋତା, ଅନେକ ସମୟରେ ଆମେ ନିଜ ପାପକୁ ସ୍ୱୀକାର କରିନଥାଉ, ଆଉ ଅନ୍ୟମାନଙ୍କ ଉପରେ ଆମେ ସେହି ପାପର ପରିଣାମର କାର୍ଯ୍ୟର ଉପରେ ଥୋଇଦେଉ, ନିଜକୁ ନ୍ୟାୟବାନ କରିଥାଉ କି ମୁଁ ଏହା କରିନାହିଁ, ମାତ୍ର ଅନ୍ୟ ମୋତେ ଏହା କରିବା ନିମନ୍ତେ ପ୍ରବଚନ କଲେ। ସେତେବେଳେ ସଦାପ୍ରଭୁ ପରମେଶ୍ୱର ନାରୀଙ୍କୁ କହିଲେ, ଏକି କଲ? ନାରୀ କହିଲେ, ସର୍ପ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି। ପ୍ରିୟସତା, ଯଦି ଆମେ ନିଜେ ନ ସ୍ୱୀକାର କରିବା, ଆଉ ଅନ୍ୟ ଉପରେ ଯଦି ଆମେ ସେଇ ନିନ୍ଦାକୁ ଥୋଇଦେବା, ତାହେଲେ ସଦାପ୍ରଭୁ ଖୁସି ହୁଅନ୍ତି ନାହିଁ। ଯେପରି ଆଦମ ଆପଣା ବାହାନା ଦେଇ କହିଲେ, ସେହିପରି ହବା ବି ସେହି ବାହାନା ଦେଲେ କି ସର୍ପ ମୋତେ ଭୁଲାଇଲା, ତହିଁରେ ମୁଁ ଖାଇଲି। ଯେଉଁ ସଦାପ୍ରଭୁ ପରମେଶ୍ୱର କହିଥିଲେ ଛୁଇଁବ ନାହିଁ, ସେହି ବୃକ୍ଷ ପାଖକୁ ଯିବ ନାହିଁ କି ଖାଇବ ନାହିଁ, ଯଦି କରିବ ନିତାନ୍ତ ମରଣ। ମାତ୍ର ସେହି କଥା ନ ମନେ ରଖି ସେମାନେ ପରସ୍ପର ଆଡ଼ରେ ପରସ୍ପରକୁ ନିନ୍ଦା ଦେବା ପାଇଁ ଚେଷ୍ଟା କରିଥିଲେ। ତହୁଁ ସଦାପ୍ରଭୁ ପରମେଶ୍ୱର ସର୍ପକୁ କହିଲେ, ଏହି କାର୍ଯ୍ୟ କରିବା ହେତୁରୁ ତୁମ୍ଭେ ସମସ୍ତ ଗ୍ରାମ୍ୟ ଓ ବନ୍ୟ ପଶୁଠାରୁ ଅଧିକ ଶାପଗ୍ରସ୍ତ ହେଲ। ତୁମ୍ଭେ ଆପଣା ପେଟ ଦେଇ ଗମନ କରିବ ଓ ଯାବଜୀବନ ଧୂଲି ଖାଇବ, ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାଗ ଜନ୍ମାଇବା। ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକୁ ଆଘାତ କରିବ। ତହୁଁ ସେ ନାରୀଙ୍କି କହିଲେ, ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା, ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ, ପୁଣି ସ୍ୱାମୀ ପ୍ରତି ତୁମ୍ଭର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ୱ କରିବ। ପ୍ରିୟସତା, ଏହିପରି ସଦାପ୍ରଭୁ ପରମେଶ୍ୱର ଆଦମ ହବା ଆଉ ସର୍ପକୁ ଦଣ୍ଡ ଦେଇଥିଲେ, ଆଉ ସେ ଆଦମକୁ କହିଲେ, ଯେଉଁ ବୃକ୍ଷର ଫଲ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ, ତାହା ଖାଇବ ନାହିଁ, ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ, ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା, ତୁମ୍ଭେ ଯାବଜୀବନ କ୍ଲେଶରେ ତହିଁରୁ ଭକ୍ଷ୍ୟ ପାଇବ, ତହିଁରେ କଣ୍ଟା ଓ ଖୋଚରା ଗଛ ଜାତ ହେବ, ପୁଣି ତୁମେ କ୍ଷେତ୍ରର ଶାକ ଭୋଜନ କରିବ। ପ୍ରିୟ ଶ୍ରୋତା, ଯେବେ ସଦାପ୍ରଭୁ ପରମେଶ୍ୱର ଏହି ପୃଥିବୀକୁ ସୃଷ୍ଟି କଲେ, ସେତେବେଳେ ବାଇବଲ କୁହେ କଣ୍ଟା ଓ ଗଛରା ଗଛ ଜାତ ହୋଇନଥିଲା। ଯେବେ ମନୁଷ୍ୟ ପାପ କଲା ସେହି ସମୟ ଠାରୁ କଣ୍ଟା ଆଉ ଗଛରା ଗଛ ଜାତ ହେବାର ଆରମ୍ଭ ହେଲା। ଆଉ ଏହିପରି ଆଦମକୁ କହିଲେ, ତୁମ୍ଭେ ଯେଉଁ ମୃତ୍ତିକାରୁ ଗୃହୀତ ହେଲ ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଲରେ ଆହାର କରିବ, ଯେହେତୁ ତୁମ୍ଭେ ଧୂଲି ଓ ଧୂଲିରେ ପୁନର୍ବାର ମିଶିଯିବ। ପ୍ରିୟସତା, ଏହିପରି ପରମେଶ୍ୱର ଆଦମ ହବାଙ୍କୁ ଦଣ୍ଡ ଦେଇଥିଲେ। ଅନନ୍ତର ଆଦମ ଆପଣା ଭାର୍ଯ୍ୟର ନାମ ହବା ବା ଜୀବନ ଦେଲେ, ସେ ଜୀବିତ ସକଳର ମାତା ହେଲେ। ଆଉ ସଦାପ୍ରଭୁ ପରମେଶ୍ୱର ଚର୍ମର ବସ୍ତ୍ର ପ୍ରସ୍ତୁତ କରି ଆଦମ ଓ ତାହାଙ୍କ ଭାର୍ଯ୍ୟକୁ ପିନ୍ଧାଇଲେ। ଆଦମ ଓ ହବା ଉଦ୍ୟାନରୁ ବିତାଡ଼ିତ ହେଲେ। ପ୍ରିୟ ଶ୍ରୋତା, ଯେବେ ଆଦମ ହବା ପାପ କଲେ, ଯେଉଁ ସୌନ୍ଦର୍ଯ୍ୟ ବଗିଚା ଥିଲା ସେହି ସୌନ୍ଦର୍ଯ୍ୟ ବଗିଚା ଠାରୁ ପରମେଶ୍ୱର ସେମାନଙ୍କୁ ବିତାଡ଼ିତ କଲେ। ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ, ଦେଖ, ମନୁଷ୍ୟ ଭଲ ମନ୍ଦର ବୋଧ ପ୍ରାପ୍ତ ହୋଇ ଆମ୍ଭମାନଙ୍କ ପରି ଜଣେ ହୋଇଅଛି। ଆଉ ଏବେ ସେ ଯେପରି ହାତ ବଢ଼ାଇ ଅମୃତ ବୃକ୍ଷର ଫଳ ମଧ୍ୟ ତୋଳି ଖାଇବ, ଏଥିନିମନ୍ତେ ସଦାପ୍ରଭୁ ପରମେଶ୍ୱର ଉଦ୍ୟାନରୁ ସେମାନଙ୍କୁ ବିତାଡ଼ିତ କଲେ। ପ୍ରିୟ ଶ୍ରୋତା, ସଦାପ୍ରଭୁ ପରମେଶ୍ୱର ଯିଏକି ଆମ ସୃଷ୍ଟିକର୍ତ୍ତା, ଯିଏକି ଆମ ତ୍ରାଣକର୍ତ୍ତା, ସେ ଜାଣନ୍ତି ମନୁଷ୍ୟର ଦୁର୍ବଳତା। ଆଉ ସେଇ ଦୁର୍ବଳତାରୁ ସଦାପ୍ରଭୁ ପରମେଶ୍ୱର ଆଦମ ହବାକୁ ସେହି ବଗିଚାରୁ ବିତାଡ଼ିତ କଲେ। ପ୍ରିୟସତା, ସେହି ଦିନରୁ ପୁଣି ପାପ ଆରମ୍ଭ ହେଲା। ଆଉ ମନୁଷ୍ୟ ପାପ କାମ କରିସାରିଛି, ଆଉ ସେହି ପାପରୁ ଉଦ୍ଧାର କରିବା ନିମନ୍ତେ ଆମ ପ୍ରଭୁ ଯୀଶୁଖ୍ରୀଷ୍ଟ ଯିଏକି ସ୍ୱର୍ଗରେ ବାସ କରନ୍ତି ବର୍ତ୍ତମାନ, ସେ ଏହି ପୃଥିବୀକୁ ଆସିଲେ ସେହି ମନୁଷ୍ୟକୁ ପୁନର୍ବାର ଉଦ୍ଧାର କରିବା ନିମନ୍ତେ। ମନୁଷ୍ୟ ରୂପ ଜାତ ହୋଇ ମନୁଷ୍ୟ ରୂପରେ ବାସ କରି ମନୁଷ୍ୟ ରୂପରେ ମରଣ ଭୋଗ କଲେ, ଯେପରିକି ତାହାଙ୍କ ନାମରେ ଆମେ ବିଶ୍ୱାସ କରି ଆଉ ଥରେ ସେହି ଉଦ୍ୟାନ ଅନୁଭବ କରିପାରିବା, ତାହା ହେଉଛି ଈଶ୍ୱରଙ୍କ ଇଚ୍ଛା। ଆଉ ଯେ କେହି ତାହାଙ୍କଠାରେ ବିଶ୍ୱାସ କରନ୍ତି, ପ୍ରିୟ ଶ୍ରୋତା, ସେହି ଉଦ୍ୟାନର ଅନୁଭବ କରିବେ। ସେହି ଆଦ୍ୟର ପିତାମାତା ଯେପରି ଉଦ୍ୟାନର ଅନୁଭବ କରୁଥିଲେ ସେହି ଅନୁଭବ କରିବେ। ତାହେଲେ ଚାଲନ୍ତୁ ସେହି ସଦାପ୍ରଭୁ ପରମେଶ୍ୱରଙ୍କଠାରେ ଆମେ ବିଶ୍ୱାସ କରିବା, ଯେହେତୁ ତାହାଙ୍କ ଦ୍ୱାରା ହିଁ ଆମର ଅନନ୍ତ ଜୀବନ ପ୍ରାପ୍ତ ହୋଇପାରିବ। ସେ ହିଁ ଆମର ମାର୍ଗ, ସେ ହିଁ ଆମର ପଥ, ସେ ହିଁ ଆମର ସତ୍ୟ ଓ ଜୀବନ। ତାହେଲେ ଚାଲନ୍ତୁ ସେହି ଯୀଶୁପ୍ରଭୁଙ୍କୁ ଆମେ ଗ୍ରହଣ କରି ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତଙ୍କ ଦ୍ୱାରା ଆମମାନଙ୍କୁ ଆଣିଲ, ଶୁଣେଇଲ, ଯେପରିକି ଏହି ପୃଥିବୀରେ କିପରି ପାପ ପ୍ରବେଶ ହେଲା, ଆଉ ସେହି ସମୟରୁ ଆଜି ପର୍ଯ୍ୟନ୍ତ ପାପ କିପରି ରାଜତ୍ୱ କରୁଅଛି, ଆଉ ସେହି ପାପରୁ ଆମେ କିପରି ଉଦ୍ଧାର ପାଇପାରିବା, ସେହି ବିଷୟରେ ଆମମାନଙ୍କୁ ଶିକ୍ଷା ଦେଲେ। ଧନ୍ୟବାଦ ଅର୍ପଣ କରୁଛୁ ପ୍ରଭୁ, ଆଜି ଯାଏ ଆମ ଜୀବନକୁ ବଞ୍ଚାଇ ରଖିଅଛ। ଧନ୍ୟବାଦ କରୁଅଛୁ ପ୍ରଭୁ, ଯେହେତୁ ଆମେ ବିଶ୍ୱାସ କରୁ ଆମ ପାପ ସବୁ ତମେ କ୍ଷମା କରିଅଛ। ପ୍ରଭୁ ଆମମାନଙ୍କୁ ବୁଦ୍ଧିରେ, ଜ୍ଞାନରେ, ଶକ୍ତିରେ, ଆଶିଷରେ ଭରାଇ ଦିଅ, ଆଉ ପବିତ୍ର ଆତ୍ମା ଦ୍ୱାରା ଆମମାନଙ୍କୁ ପରିଚାଳନା କର, ଯେପରିକି ଆମେ ତୁମ ସେହି ସତ୍ୟ ପଥରେ ଚାଲିପାରିବୁ, ଆଉ ସଦାସର୍ବଦା ତୁମ୍ଭ ନାମରେ ଆରାଧନା କରିପାରିବୁ। ଆଉ ପରିଶେଷ ଯେବେ ତୁମ୍ଭେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ହେ ପରମେଶ୍ୱର, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍।
ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ପ୍ରିୟ ଶ୍ରୋତା, ଆମେ ଆଶା କରୁଛୁ ଯେ ଆମର କାର୍ଯ୍ୟକ୍ରମ ଆପଣମାନଙ୍କୁ ପସନ୍ଦ ଲାଗୁଥିବ। ଆପଣଙ୍କର ମତାମତ ଜଣାଇବା ପାଇଁ ଆମର ଏହି ଠିକଣାରେ ଯୋଗାଯୋଗ କରନ୍ତୁ। ଆମ ଠିକଣା: ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର, SDA ମିଶନ କମ୍ପାଉଣ୍ଡ, ସାଲିସବୁରୀ ପାର୍କ, ପୁଣେ 411037, ମହାରାଷ୍ଟ୍ର। ବା ଖୋଲନ୍ତୁ ଆମର ୱେବସାଇଟ୍, ଯେକୌଣସି ଆଣ୍ଡ୍ରଏଡ଼୍ ଫୋନ୍, ସ୍ମାର୍ଟଫୋନ୍, ଡେସ୍କଟପ୍, ଲ୍ୟାପଟପ୍ କିମ୍ବା ଟ୍ୟାବ୍ଲେଟ୍। ଆମର ୱେବସାଇଟ୍ www.awr.org/ori ଏବଂ www.adventistmediacenterindia.org। ଆଡ଼ଭେଣ୍ଟିଷ୍ଟ ମିଡ଼ିଆ ସେଣ୍ଟର ଇଣ୍ଡିଆର ସ୍ପେଲିଂ ହେଉଛି ADVENTISTMEDIACENTRE INDIA। ଅଥବା ଡାଉନଲୋଡ଼ କରନ୍ତୁ ଆମର ମୋବାଇଲ୍ ଆପ୍। ଆପଣଙ୍କର ମୋବାଇଲ୍ ପ୍ଲେ ଷ୍ଟୋର୍କୁ ଯାଆନ୍ତୁ, ଆଉ ଟାଇପ୍ କରନ୍ତୁ ଦ ଭଏସ୍ ଅଫ୍ ହୋପ୍, ଆଉ ଡାଉନଲୋଡ଼ କରନ୍ତୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।